ପ୍ରଥମ ବଂଶାବଳୀ ଅଧ୍ୟାୟ ଚବିଶ ହାରଣ ସନ୍ତାନଗଣର ପାଳିର ବୃତ୍ତାନ୍ତ। ହାରଣଙ୍କର ପୁତ୍ର ନାଦବ ଓ ଅବିହୁ ଓ ଇଲିଆସର ଓ ଇଥାମର। ମାତ୍ର ନାଦବ ଓ ଅବିହୁ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନଥିଲା, ଏହେତୁ ଇଲିଆସର ଓ ଇଥାମର ଯାଜକର କାର୍ଯ୍ୟ କଲେ। ଆଉ ଦାଉଦ ଓ ଇଲିଆସରର ସନ୍ତାନ ସାଦକ ଓ ଇଥାମରର ସନ୍ତାନ ଅହିମେଲକ ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବା କର୍ମରେ ବିଭକ୍ତ କଲେ। ପୁଣି ଇଥାମରର ସନ୍ତାନଗଣ ଅପେକ୍ଷା ଇଲିଆସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ, ସେମାନେ ଏହି ରୂପେ ବିଭକ୍ତ ହେଲେ, ଯଥା ଇଲିଆସରର ସନ୍ତାନଗଣ ମଧ୍ୟରେ ଷୋହଳ ଜଣ ପିତୃବଂଶ ପ୍ରଧାନ ଥିଲେ, ଆଉ ଇଥାମରର ସନ୍ତାନଗଣ ମଧ୍ୟରେ ଆପଣାପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ। ଏହି ରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ, କାରଣ ଇଲିଆସର ଓ ଇଥାମର ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ। ପୁଣି ରାଜାଙ୍କର ଓ ଅଧିପତିମାନଙ୍କର ଓ ସାଦକ ଯାଜକର ଓ ଅବ୍ୟାଥର ପୁତ୍ର ଅହିମେଲକର ଓ ଯାଜକୀୟ ଓ ଲେବୀୟ ପିତୃବଂଶ ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ ବଂଶ ନଥନେଲର ପୁତ୍ର ସମୟ ଲେଖକ ସେମାନଙ୍କ ନାମ ଲେଖିଲା। ଇଲିଆସର ନିମନ୍ତେ ଏକ ପିତୃବଂଶ ଓ ଇଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା। ପ୍ରଥମ ଗୁଲିବାଣ୍ଟ ଜିହୋଆରିପ ପାଇଁ ଉଠିଲା, ଦ୍ୱିତୀୟ ଜିଦୟ ପାଇଁ, ତୃତୀୟ ହାରିମ ପାଇଁ, ଚତୁର୍ଥ ସିଓରିମ ପାଇଁ, ପଞ୍ଚମ ମଲକିୟ ପାଇଁ, ଷଷ୍ଠ ମିୟାମିମ୍ ପାଇଁ, ସପ୍ତମ ହକ୍କୋସ୍ ପାଇଁ, ଅଷ୍ଟମ ଅବିଆ ପାଇଁ, ନବମ ଜେସୁଓ ପାଇଁ, ଦଶମ ସଖନୀୟ ପାଇଁ, ଏକାଦଶ ଇଲିଆସିପ ପାଇଁ, ଦ୍ୱାଦଶ ଜାକିମ୍ ପାଇଁ, ତ୍ରୟୋଦଶ ହୁସ୍ ପାଇଁ, ଚତୁର୍ଦ୍ଦଶ ଜେସ୍ବା ପାଇଁ, ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମେର ପାଇଁ, ସପ୍ତଦଶ ହେସିର ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ, ଉନବିଂଶ ପଥାହିୟ ପାଇଁ, ବିଂଶ ଜିହିସ୍କେଲ ପାଇଁ, ଏକବିଂଶ ଜାକିନ୍ ପାଇଁ, ଦ୍ୱାବିଂଶ ଗାମୁଲ ପାଇଁ, ତ୍ରୟୋବିଂଶ ଦଲାୟ ପାଇଁ, ଚତୁର୍ବିଂଶ ମାସିୟ ପାଇଁ ଉଠିଲା। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା। ଲେବିର ଅବଶିଷ୍ଟ ସନ୍ତାନମାନଙ୍କ କଥା, ଅମ୍ରାମର ସନ୍ତାନମାନଙ୍କ ମଧ୍ୟରେ ସୁଏଲ, ସୁଏଲର ସନ୍ତାନମାନଙ୍କ ମଧ୍ୟରେ ଜେହଦିୟ, ରହବିୟର କଥା, ରହବିୟ ସନ୍ତାନଗଣ ମଧ୍ୟରେ ଜିସିୟ ପ୍ରଧାନ, ଜିସହରିୟମାନଙ୍କ ମଧ୍ୟରେ ସଲମିତ, ସଲମିତ୍ର ପୁତ୍ରମାନଙ୍କ ମଧ୍ୟରେ ଜହତ, ହିବ୍ରନ୍ର ପୁତ୍ର ଜିରିୟ ପ୍ରଥମ, ଦ୍ୱିତୀୟ ଅମରିୟ, ତୃତୀୟ ଜହସିଏଲ, ଚତୁର୍ଥ ଜିକ୍ମିୟାମ, ଉସିଏଲର ପୁତ୍ର ମିଖା, ମିଖାର ପୁତ୍ରମାନଙ୍କ ମଧ୍ୟରେ ସାମିର, ମିଖାର ଭ୍ରାତା ଜିସିୟ, ଜିସିଅର ପୁତ୍ରମାନଙ୍କ ମଧ୍ୟରେ ଜିଖରିୟ, ମରାରୀର ପୁତ୍ର ମହଲି ଓ ମୁସି, ଜାସିର ପୁତ୍ର ବିନୋ, ମରାରୀର ସନ୍ତାନଗଣ ଜାସିଅର ପୁତ୍ର ବିନୋ ଓ ସୋହମ ଓ ସକୁର ଓ ଇବ୍ରି, ମହଲିର ପୁତ୍ର ଇଲିଆସର ଏହାର ପୁତ୍ର ନଥିଲେ, କିସ୍ର କଥା, କିସ୍ର ପୁତ୍ର ଜିରହମେଲ, ପୁଣି ମୁସିର ପୁତ୍ର ମହଲି ଓ ଏଦର ଓ ଜିରେମୋତ, ଏମାନେ ଆପଣା ଆପଣା ପିତୃବଂଶ ଅନୁସାରେ ଲେବିର ସନ୍ତାନ। ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରଣ ସନ୍ତାନଗଣ ତୁଲ୍ୟ ଦାଉଦ ରାଜା ଓ ସାଦକ ଓ ଅହିମେଲକ, ପୁଣି ଯାଜକୀୟ ଓ ଲେବୀୟ ପିତୃବଂଶ ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ। ପିତୃବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା।